ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ ସଂଯୁକ୍ତ ଆରବ ଏମିରେଟ୍ସର ଯୁବରାଜ। କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଦ୍ରବ୍ୟ ଓ ସେବାକର ପରିଷଦର 54ତମ ବୈଠକ। ଉତ୍ତରପ୍ରଦେଶର ଆଗ୍ରାଠାରେ ଆଜିଠାରୁ ଦୁଇଦିନିଆ ଜାତୀୟ ସମୀକ୍ଷା ସମ୍ମିଳନୀ ଚିନ୍ତନ ଶିବିର ଆରମ୍ଭ ଏବଂ ପ୍ୟାରିସ୍ ପାରାଲମ୍ପିକ୍ସ 2024 ପ୍ରତିଯୋଗିତା ଉଦ୍ଯାପିତ। ପୂର୍ବ ଅଲମ୍ପିକ୍ସ ତୁଳନାରେ ଚଳିତଥର ଭାରତୀୟ କ୍ରୀଡ଼ାବିତ୍ଙ୍କ ସଫଳ ପ୍ରଦର୍ଶନ। ଆବୁଧାବିର ଯୁବରାଜ ଶେଖ୍ ଖଲିଦ୍ ବିନ୍ ମହମ୍ମଦ ବିନ୍ ଜାୟଦ୍ ଅଲ୍ ନାହିୟାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଜି ସାକ୍ଷାତ କରିବେ। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ ତଥା ବ୍ୟାପକ କରିବା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ତିନିଦିନିଆ ଭାରତ ଗସ୍ତରେ ଆସି ଶ୍ରୀ ନାହିୟାଁ ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଆବୁଧାବିର ଯୁବରାଜ ଭାବେ ନାହିୟାଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ତାଙ୍କ ସହ ସଂଯୁକ୍ତ ଆରବ ଏମିରେଟ୍ସର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ଏବଂ ଶିଳ୍ପପତି ଗୋଷ୍ଠୀ ଆସିଛନ୍ତି। ଶ୍ରୀ ନାହିୟାଁ ଏକ ବାଣିଜ୍ୟ ସମ୍ମିଳନୀରେ ଯୋଗଦେବା ପାଇଁ ଆସନ୍ତାକାଲି ମୁମ୍ବାଇ ଗସ୍ତ କରିବେ। ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ବ୍ୟାପକ ରଣନୀତିକ ଭାଗିଦାରିତା ରହିଛି। ବାଣିଜ୍ୟ, ପୁଞ୍ଜିନିବେଶ, ଯୋଗାଯୋଗ, ଶକ୍ତି, ପ୍ରଯୁକ୍ତିବିଦ୍ୟା, ଶିକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୃଢ଼ ରହିଛି। ଯୁବରାଜଙ୍କର ଏହି ଗସ୍ତ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ସହ ନୂତନ କ୍ଷେତ୍ରରେ ଭାଗିଦାରିତା ପାଇଁ ମାର୍ଗ ଉନ୍ମୁକ୍ତ କରିବ ବୋଲି ଆଶା କରାଯାଉଛି। ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ଗତ 2022-23 ଆର୍ଥିକ ବର୍ଷରେ ବାଣିଜ୍ୟ କାରବାର 85 ବିଲିୟନ୍ ଡଲାରକୁ ବୃଦ୍ଧି ପାଇଥିଲା। ଚୀନ୍ ଏବଂ ଆମେରିକା ପରେ ସେହି ବର୍ଷ ସଂଯୁକ୍ତ ଆରବ ଏମିରେଟ୍ସ ଭାରତର ତୃତୀୟ ସର୍ବାଧିକ ବାଣିଜ୍ୟ ସହଯୋଗୀ ରାଷ୍ଟ୍ର ଭାବେ ଉଭା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 29 ତାରିଖ ରବିବାର ପୂର୍ବାହ୍ନ 11ଟା ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 114ତମ ସଂସ୍କରଣ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800-11-7800 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ସେମାନେ ମଧ୍ୟ 1922 ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଦେଇପାରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ସମ୍ଭାଦ ୱେବ୍ସାଇଟ୍ ଏବଂ ଡିଭିଜନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ଆର୍ଜିକର ମେଡିକାଲ କଲେଜ ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲା ନେଇ ଆଗତ ଆବେଦନର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। କୋଲକାତାର କେତେକ ସ୍ଥାନରେ ସମାଜର ବିଭିନ୍ନ ବର୍ଗର ଲୋକ ଗତକାଲି ଶୋଭାଯାତ୍ରାରେ ବାହାରିଥିଲେ। ଡାକ୍ତରଙ୍କ ଏକ ଦଳ କଳା ବେଲୁନ୍ ଉଡ଼ାଇଥିଲେ। ଏହି ଶୋଭାଯାତ୍ରା ଏନ୍ଆର୍ଏସ୍ ମେଡିକାଲ କଲେଜଠାରୁ ବାହାରି ଧରମତାଲା ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ବରିଷ୍ଠ ଏବଂ କନିଷ୍ଠ ଡାକ୍ତରଙ୍କ ସମେତ ଡାକ୍ତରୀ ଛାତ୍ରଛାତ୍ରୀ ତଥା ପୀଡ଼ିତାଙ୍କ ପିତାମାତା ସାମିଲ ହୋଇଥିଲେ। ଅନ୍ୟ ଏକ ଶୋଭାଯାତ୍ରାରେ ଦକ୍ଷିଣ କୋଲକାତାର 50ରୁ ଅଧିକ ସ୍କୁଲ୍ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରା ଗରିଆହାଟରୁ ବାହାରି ରାସବିହାରୀ ଛକ ପର୍ଯ୍ୟନ୍ତ ଯାଇଥିଲା। ଇଷ୍ଟ ବେଙ୍ଗଲ ଏବଂ ମୋହନବାଗନ ଫୁଟବଲ ଦଳର ସମର୍ଥକଙ୍କ ପକ୍ଷରୁ ଆୟୋଜିତ ଅନ୍ୟ ଏକ ଶୋଭାଯାତ୍ରାରେ ବହୁ ଲେଖକ ଏବଂ କଳାକାର ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରା ଉତ୍ତର କୋଲକାତାସ୍ଥିତ ସ୍ୱାମୀ ବିବେକାନନ୍ଦ ହୋମ୍ରୁ ବାହାରି ଶ୍ୟାମବଜାର ପର୍ଯ୍ୟନ୍ତ ଯାଇଥିଲା। ତିନି ସେନାର ଅଧିକାରୀଙ୍କ ପାଇଁ ପ୍ରଥମ ମିଳିତ ପରିଚାଳନା ସମୀକ୍ଷା ଏବଂ ମୂଲ୍ୟାୟନ କାର୍ଯ୍ୟକ୍ରମ ଆଜିଠାରୁ ଦିଲ୍ଲୀରେ ଆରମ୍ଭ ହେଉଛି। ସମନ୍ୱିତ ପ୍ରତିରକ୍ଷା କର୍ମଚାରୀ ମୁଖ୍ୟାଳୟ ପକ୍ଷରୁ ଆୟୋଜିତ ହେଉଥିବା ଏହି ପାଞ୍ଚଦିନିଆ କାର୍ଯ୍ୟକ୍ରମରେ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀଙ୍କ ସମେତ ତିନି ସେନାର ମେଜର ଜେନେରାଲ ତଥା ସମସ୍ତରୀୟ ଅଧିକାରୀ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଭବିଷ୍ୟତର ଆହ୍ୱାନ, ରଣନୈତିକ ଯୋଜନା, ସ୍ଥିତିର ଆକଳନ ଏବଂ ପ୍ରସ୍ତୁତି ନେଇ ଆଲୋଚନା ହେବ। ଏଥିରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ଦ୍ୱାରା ପ୍ୟାନେଲ ଆଲୋଚନା, ବକ୍ତୃତା ଆଦି ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଦ୍ରବ୍ୟ ଓ ସେବାକର ପରିଷଦର 54ତମ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ କ୍ଷେତ୍ରରେ ଦ୍ରବ୍ୟ ଓ ସେବାକର ନେଇ ଆଲୋଚନା କରାଯିବ। ଜୁନ୍ ମାସରେ ଅନୁଷ୍ଠିତ ବୈଠକରେ ପରିଷଦ କେତୋଟି କ୍ଷେତ୍ରରେ ଜିଏସ୍ଟି ପରିମାଣ ସମାନ ରଖିଥିଲା। ଷ୍ଟିଲ୍, ଲୌହ ଏବଂ ଆଲୁମିନିୟମ୍ ନିର୍ମିତ ଦୁଗ୍ଧପାତ୍ର କ୍ଷେତ୍ରରେ 12% ଜିଏସ୍ଟି ଲାଗୁ କରିବାକୁ ସୁପାରିଶ ହୋଇଥିଲା। ସେହିଭଳି ଭାରତୀୟ ରେଳବାଇ ଦ୍ୱାରା ପ୍ରଦତ୍ତ ସେବାକୁ ଜିଏସ୍ଟି ପରିସରଭୁକ୍ତ କରାଯାଇଥିଲା। ସେଥିମଧ୍ୟରେ ପ୍ଲାଟଫର୍ମ ଟିକଟ ଏବଂ ପ୍ରତୀକ୍ଷାଳୟକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ। ଉତ୍ତରପ୍ରଦେଶର ଆଗ୍ରାଠାରେ ଆଜିଠାରୁ ଦୁଇଦିନିଆ ଜାତୀୟ ସମୀକ୍ଷା ସମ୍ମିଳନୀ ଚିନ୍ତନ ଶିବିର ଆରମ୍ଭ ହେଉଛି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ଶିବିରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଭାଗୀୟ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ପ୍ରମୁଖ ଅଂଶୀଦାର ଯୋଗଦେବେ। ଅବହେଳିତ ସମ୍ପ୍ରଦାୟ ବିକାଶ ଉଦ୍ଦେଶ୍ୟରେ ଏହି ଶିବିରରେ ବିଭିନ୍ନ ଯୋଜନା ଏବଂ ନୀତିର କାର୍ଯ୍ୟକାରିତା ନେଇ ଆଲୋଚନା କରାଯିବ। ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମା ଏବଂ ରାମଦାସ ଅଠାବଲେଙ୍କ ସହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ସୌରଶକ୍ତି ବ୍ୟବହାରକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ସରକାରୀ ପଦକ୍ଷେପ ଶୀର୍ଷକ ଆଲୋଚନାର ପ୍ରସାରଣ କରାଯିବ। ନୂତନ ଓ ନବୀକରଣ ଉର୍ଜା ମନ୍ତ୍ରଣାଳୟର ଉପଦେଷ୍ଟା ଡକ୍ଟର ଅରୁଣ କୁମାର ତ୍ରିପାଠୀ ଏବଂ ଜାତୀୟ ସୌରଶକ୍ତି ସଂସ୍ଥାନର ମହାନିର୍ଦ୍ଦେଶକ ପ୍ରଫେସର ମହମ୍ମଦ ରିୟାନ୍ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-234-21050 ଏବଂ 011-233-1444 ନମ୍ଘରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 92890-94044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଜି ରାତି 9:30 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଏହା ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଚଳିତ ମାସ ପ୍ରଥମ ସପ୍ତାହରେ ଭାରତୀୟ ପୁଞ୍ଜି ବଜାରରେ ନିବେଶ ପ୍ରାୟ 11,000 କୋଟି ଟଙ୍କା ହୋଇଛି। ମିଳିଥିବା ତଥ୍ୟ ଅନୁଯାୟୀ ବିଦେଶୀ ପୁଞ୍ଜିନିବେଶ ଇକ୍ୱିଟି ବଜାରରେ 10,978 କୋଟି ଟଙ୍କା ଏବଂ ଋଣ ବଜାରରେ 367 କୋଟି ଟଙ୍କା ନିବେଶ ହୋଇଛି। ଏହାକୁ ମିଶାଇ ଚଳିତ ବର୍ଷ ଏପର୍ଯ୍ୟନ୍ତ ଇକ୍ୱିଟି ବଜାରରେ ପୁଞ୍ଜିନିବେଶ 53,869 କୋଟି ଟଙ୍କା ଏବଂ ଋଣ ବଜାରରେ 1,09,274 କୋଟି ଟଙ୍କା ନିବେଶ ହୋଇଛି। ପ୍ୟାରିସ୍ ପାରାଲମ୍ପିକ୍ସ 2024 ଗତ ରାତିରେ ଉଦ୍ଯାପିତ ହୋଇଛି। ଫ୍ରାନ୍ସର ଜାତୀୟ ଷ୍ଟାଡିୟମ୍ ଷ୍ଟେଟ୍ ଡି ଫ୍ରାନ୍ସଠାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଗତ 11 ଦିନ ଧରି ଚାଲିଥିବା ଏହି ସପ୍ତଦଶ ସଂସ୍କରଣରେ ସାରା ବିଶ୍ୱର ପାରା ଆଥଲେଟ୍ ସେମାନଙ୍କର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଉଦ୍ଯାପନୀ ସମାରୋହରେ 168 ଦେଶର ପ୍ରାୟ 400 ପାରା କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ସେମାନେ 22 କ୍ରୀଡ଼ାବର୍ଗର 549 ବିଭାଗରେ ଅଂଶଗ୍ରହଣ କରିଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରୋନ୍ ଏବଂ ଅନ୍ତର୍ଜାତୀୟ ପାରା ଅଲମ୍ପିକ୍ସର ମୁଖ୍ୟ ଆଣ୍ଡ୍ରିୟୁ ପାର୍ସନସ୍ ଏଥିରେ ଯୋଗ ଦେଇଥିଲେ। ଉଦ୍ଯାପନୀ ସମାରୋହରେ ସ୍ୱର୍ଣ୍ଣପଦକ ବିଜେତା ତୀରଚାଳକ ହରବିନ୍ଦର ସିଂହ ଏବଂ ଧାବିକା ପ୍ରୀତିପାଲ ଭାରତୀୟ ଜାତୀୟ ପତାକା ବହନ କରିଥିଲେ। ଚଳିତ କ୍ରୀଡ଼ା ମହାକୁମ୍ଭ ସମାପ୍ତ ହେବା ସହ 2028 ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ଅଲମ୍ପିକ୍ସ ଆୟୋଜନ ନେଇ ଲସ୍ ଆଞ୍ଜେଲେସ୍କୁ ଅଲମ୍ପିକ୍ସ ମଶାଲ ଏବଂ ପାରା ଅଲମ୍ପିକ୍ସ ଧ୍ୱଜା ହସ୍ତାନ୍ତର କରାଯାଇଥିଲା। ପାରା ଅଲମ୍ପିକ୍ସ 2024 ପ୍ରତିଯୋଗିତାରେ ଭାରତୀୟ ପ୍ରତିଯୋଗୀ ପୂର୍ବାପେକ୍ଷା ଅଧିକ ପଦକ ହାସଲ କରିଛନ୍ତି। 7 ସ୍ୱର୍ଣ୍ଣ, 9 ରୌପ୍ୟ ଏବଂ 13 ବ୍ରୋଞ୍ଜ ପଦକ ସହ ମୋଟ 29 ପଦକ ହାସଲ କରି ଭାରତ ତାଲିକାର 18 ସ୍ଥାନରେ ରହିଛି। 217 ପଦକ ସହ ଚୀନ୍ ତାଲିକାର ଶୀର୍ଷସ୍ଥାନରେ ରହିଥିବା ବେଳେ 120 ପଦକ ସହ ଗ୍ରେଟ୍ ବ୍ରିଟେନ୍ ଦ୍ୱିତୀୟ ଏବଂ 103 ପଦକ ସହ ଆମେରିକା ତାଲିକାର ତୃତୀୟ ସ୍ଥାନରେ ରହିଛି। ପଶ୍ଚିମ କେନ୍ଦ୍ରୀୟ ଏବଂ ତତ୍ସଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଓଡ଼ିଶାର ପୁରୀ ଉପକୂଳଠାରୁ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ଏହା 150 କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆକାଶବାଣୀ ସମ୍ଭାଦ ବିଭାଗକୁ ସୂଚନା ଦେଇ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର୍କେ ଜେନାମଣି କହିଛନ୍ତି, ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତା 12 ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ। ଏହା ଆଜି ପୁରୀ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ପରେ ଏହା ଛତିଶଗଡ଼ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଗତି କରିବ। ଏହାର ପ୍ରଭାବରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ ସଂଯୁକ୍ତ ଆରବ ଏମିରେଟ୍ସର ଯୁବରାଜ। କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଦ୍ରବ୍ୟ ଓ ସେବାକର ପରିଷଦର 54ତମ ବୈଠକ। ଉତ୍ତରପ୍ରଦେଶର ଆଗ୍ରାଠାରେ ଆଜିଠାରୁ ଦୁଇଦିନିଆ ଜାତୀୟ ସମୀକ୍ଷା ସମ୍ମିଳନୀ ଚିନ୍ତନ ଶିବିର ଆରମ୍ଭ ଏବଂ ପ୍ୟାରିସ୍ ପାରାଅଲମ୍ପିକ୍ସ 2024 ପ୍ରତିଯୋଗିତା ଉଦ୍ଯାପିତ। ପୂର୍ବ ଅଲମ୍ପିକ୍ସ ତୁଳନାରେ ଚଳିତ ଥର ଭାରତୀୟ କ୍ରୀଡ଼ାବିତ୍ଙ୍କ ସଫଳତା ପ୍ରଦର୍ଶନ। ସମ୍ବାଦ ଶେଷ କଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଆଇଏନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।